କାହ୍ନୁଚରଣ ମହାନ୍ତିଙ୍କ ସୁପ୍ରସିଦ୍ଧ ଉପନ୍ୟାସ ହା ଅନ୍ନର ନବମ ଭାଗ। ଜମିଦାର ପଶୁପତି ବାବୁଙ୍କ କଚେରୀ ଘର, ନରିପୁର ପ୍ରଗଣାର ନିରୀହ ନିରାଶ୍ରୟ ପ୍ରଜାଗୁଡ଼ିକ ଭୋକିଲା ପେଟରେ ନିଆଁ ସମୁଦ୍ର ପରି ଜ୍ୟେଷ୍ଠ ମାସର ଉଦୁଦିଆ ଦ୍ୱିପହରର ଝାଳ ବୁହା ଝୋଲାମରା ଖରା ସମୁଦ୍ର ପାରି ହୋଇ କେତେ ଆଶା ଭରସା କରି ଅଧମଲା ପିଲାଛୁଆଙ୍କୁ ଆଶା ମୁଖରେ ବସାଇ ଦେଇ ସାତ କୋଶ ବାଟ ଧାଇଁ ଆସିଛନ୍ତି। ଖରା ତାଉ କମି ଆସିଲାଣି, ହେଲେ ତତଲା ଭୂଇଁର ଉତ୍କ୍ଷିପ୍ତ ଉତ୍ତାପର ଗୁଳୁଗୁଳିରେ ଦେହ ଜଳିଯାଉଛି। ଆଗରେ ଜମିଦାରଙ୍କ ସାତଶିଣିଆ ଉଚ୍ଚ ମହୁଡ଼ମରା କଚେରୀ ଘର, ହତା ଭିତରେ ଆମ୍ବ ନଡ଼ିଆ ଜାମୁ ଗଛଗୁଡ଼ିକ ଘରକୁ ବେଢ଼ି ରହିଛନ୍ତି। ପୁରୁଷେ ଉଚ୍ଚ ପଥର ପାଚେରୀର ଭିତର ପାଖର ଗଛ ଦେହରୁ ଖଣ୍ଡେ ଖଣ୍ଡେ ଡାଳ ପାଚେରୀ ଏ ପାଖକୁ ଝୁଙ୍କି ପଡ଼ିଛନ୍ତି। ପାଖରେ ଆଉ ଗଛ ବୃକ୍ଷ ନାହିଁ, ଡାକେ ବାଟ ଛାଡ଼ି ରାହାଙ୍ଗ ଗାଁର ବସ୍ତି, ଦୌଡ଼ି ଦୌଡ଼ି ଆସି କ୍ଳାନ୍ତ ହୋଇ ପଡ଼ିଛନ୍ତି। କଚେରୀ ପାଖ ଛାଡ଼ି ଛାଇ ଆଶ୍ରାଲୋଡ଼ି ଗାଁ ଭିତରକୁ ଯିବାକୁ ଆଉ ମନ ଡାକୁନାହିଁ, ଗୋଡ଼ ଚଳୁନାହିଁ। ମଧୁସ୍ୱାଇଁ ଦୀର୍ଘଶ୍ୱାସ ଛାଡ଼ି କହିଲା, ଆସ ଏଇ ଗଛ ଛାଇରେ ବସି ଦମ୍ ନେବା। ଗୋପୀ ମହାରଣା କହିଲା, ଶୋଷରେ ହଂସା ଉଡ଼ୁଛି, ପାଣି ମୁନ୍ଦାଏ ନ ପିଇଲେ ପ୍ରାଣ ରହିବ ନାହିଁ, ଚାଲ ସଦର ଦରଜାକୁ ଯାଇ ପାଣି ପିଇବାକୁ ମାଗିବା। ଭଗି ଜେନା, କାହାରି ତ ସ୍ୱର ଶବ୍ଦ ନାହିଁ, ବୁରୁନ୍ଦା କେଉଟ କହିଲା, ଆରେ ଖରାବେଳ କିଏ କେଉଁଠି ପଡ଼ି ଦମ୍ ନେଉଥିବେ, ଡାକିଲେ ବଳେ ଶୁଣିବେ ନାହିଁ। ଶେଷକୁ ସମସ୍ତେ ଉଠି ପାଚେରୀ କଡ଼େ କଡ଼େ ସଦର ଦରଜା ଆଡ଼େ ଚାଲିଲେ। ହତାଟା ତ କମ୍ ନୁହେଁ, ଏ ପାଖରୁ ଚାହିଁଲେ ଆର ପାଖରେ କେଉଁଠି ସରିଛି ଆଖି ପାଏ ନାହିଁ। ରଜା ଘର ଉଭା ଯେତେ ପୋତା ସେତେ, କିଏ କଳନା କରିବ। ସଦର ଦରଜା ବନ୍ଦ, ଭିତରୁ ତାଲା ପଡ଼ିଛି। ପାଣି ମୁନ୍ଦାଏ ପାଇଁ ନରିପୁର ଗାଁର ଲୋକେ ଯେତେ ରଡ଼ିଲେ କେହି ଜବାବ ଦେଲେ ନାହିଁ। ହତା ମଝିରେ ସଦମ୍ଭରେ ଠିଆ ହୋଇଥିବା କଚେରୀ ଘରକୁ ଆଶା ମୁଖରେ ଚାହିଁବା ହିଁ ସାର ହେଲା। ଫାଟକ ପାଖରୁ ଛୋଟ ପକ୍କା ରାସ୍ତାଟି ସିଧା ହୋଇ କଚେରୀ ପିଣ୍ଡା ତଳକୁ ଲମ୍ବି ଯାଇଛି। ଦୁଇ ପାଖରେ ଦୁଇଧାଡ଼ି ଛୋଟ ଛୋଟ ନଡ଼ିଆ ଗଛ ଝୋଲା ମାରିଲା ପରି ଡାଳପତ୍ର ନୁଆଁ ରହିଛନ୍ତି, ଆଉ କାହାରି ଦେଖା ଦର୍ଶନ ନାହିଁ। ଜାଗାଟା ବଡ଼ ନିଛାଟିଆ ଲାଗୁଛି। ନରିପୁରର ଗରିବ ପ୍ରଜାଏ ପାଣି ମୁନ୍ଦାଏ ନ ପାଇ ସେଇ ଫାଟକ ପାଖରେ ଛାଇ ଜାଗା ଦେଖି ଗାମୁଛା ବିଛାଇ ପଡ଼ିଗଲେ। ଏ ଜାଗାଟା ଥିଲା ବଣ, ଏ ଜାଗାଟା ଥିଲା କ'ଣ, ଆଜି ହୋଇଛି କ'ଣ। ପଟ୍ଟନାୟକ ଲୋକଙ୍କୁ ଅନାଥ କରି ମାନ ମହତ୍ଵ ରଖିବାକୁ ଭଲରେ ଭଲରେ ଚଉଦ ପୁରୁଷର ଜନ୍ମ ମାଟି ଛାଡ଼ି ଲୋକଙ୍କୁ କନ୍ଦାଇ କନ୍ଦାଇ ଗଡ଼ଜାତ୍ରେ ପଶିଲେ। ତାଙ୍କ ସଙ୍ଗେ ସଙ୍ଗେ ଲକ୍ଷ୍ମୀ ଦେଶ ଛାଡ଼ିଗଲେ। ସ୍ୱର୍ଣ୍ଣମୟ ଦେଶର ମାଟି ଉପରେ ବିଜାତୀୟ ପ୍ରତିବେଶୀ ଆସନ ମାଡ଼ି ବସିଲା। ଲୋକଙ୍କର ସବୁ ଓଜର ଆପତ୍ତି ଅଳି 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 ସରିଗଲା। ଲୋକଙ୍କର ସୁଖ ଦୁଃଖ ଆଉ କିଏ ବୁଝିବ। ପଟ୍ଟନାୟକଙ୍କ ବିନା କିଏ ନିଜ ଆଖିରୁ ଲୁହ ଗଡ଼ାଇ ନିଜ ହାତରେ ପ୍ରଜାପୁଅର ଆଖିରୁ ଲୁହ ପୋଛିବରେ। ପଟ୍ଟନାୟକ ନା ପଶୁପତି ଘୋଷ, କିଏ ଖାଇଲା ଥାଳିର ଭାତ ଆଣି ଭୋକିଲା ପ୍ରଜାର ପତରରେ ଅଜାଡ଼ିବ। ପଟ୍ଟନାୟକ ନା ଘୋଷ, ଏକା ନାହିଁ ଦୁଇଖଣ୍ଡ କାହାର। ଗରିବ ପ୍ରଜା ପାଇଁ କାହାର ମନ ଟାଣିବ, କାହାର ରକ୍ତ ଘାଣ୍ଟି ହେବ। ପୁଅ ଯେ ପଟ୍ଟନାୟକ, ମାରିବ ସେହି ତାରିବ ସେହି, ଭଲକୁ ସେହି ମନ୍ଦକୁ ସେହି। ଧଳା ଛଉତ ଦେହର ଗୋଟାଏ ରୋଗ, କେହି ନ ଚିହ୍ନୁ ସେ ଆପେ ଆପେ ଫୁଟି ବାହାରିବ, ଅବହେଳା କଲେ ଦେହଯାକ ମାଡ଼ିଯିବ ଯେ। ଏହି ସେ ପଟ୍ଟନାୟକ ବଂଶର ଉଆସ, ଓଡ଼ିଆ ପୁଅର ରକ୍ତ ଦେଇ ଗଢ଼ା। ଖରାଦିନେ ଏଠି ଜଳଛତ୍ର ବସୁଥିଲା, ଭୋକି ଶୋଷୀର ପାଟିରେ ଆଧାର ଦେବାକୁ ଖଞ୍ଜା ଥିଲା। ନା ଶୁଣି କେତେ ରାଜ୍ୟରୁ ଅତିଥି ଅଭ୍ୟାଗତ ଜମାଉତ ଦଳ ଆସି ପହଞ୍ଚୁଥିଲେ, ଆଜି ସେସବୁ ଲୁଚିଛି। ପ୍ରଜାଏ ସୁଦ୍ଧା ବସିବାକୁ ଖଣ୍ଡେ ଆସନ ପାଉନାହାନ୍ତି, ହେଲା କ'ଣ, ସବୁ ତ ସେହିପରି ଅଛି, ତେବେ ଅଭାବ କେଉଁ କଥାର। ସମସ୍ତେ ଜାଣନ୍ତି ଅଭାବଟା କ'ଣ, କିନ୍ତୁ ପୂରଣ କରିବାର ଶକ୍ତି କାହାରି ନାହିଁ। 1803 ଡିସେମ୍ବର ମାସ 23 ତାରିଖରେ ମରହଟ୍ଟାମାନେ ତୃତୀୟ ମରହଟ୍ଟା ସମରରେ ଇଂରେଜ କର୍ତ୍ତୃକ ପରାସ୍ତ ହେଲେ। ଗୋଟିଏ ନୂତନ ସରକାର ଓଡ଼ିଆର ରାଜଗାଦୀ ମାଡ଼ି ବସିଲା। ଶାସନର ପରିବର୍ତ୍ତନ ଏତେ ବଡ଼ ଗୋଟାଏ ଦେଶରେ କେତେ ବିଶୃଙ୍ଖଳା ଘଟିବାର କଥା, ଏଣେ ଭିତରେ ଭିତରେ ବିଦ୍ରୋହର ସୂତ୍ରପାତ ହେଉଛି। ନୂଆ ସରକାର ଉପରେ ଲୋକଙ୍କର ଷୋଳପଣ ବିଶ୍ୱାସ ଆସିନାହିଁ। ରାଜକରର କୌଣସି ଧରାବନ୍ଧା ନିୟମ ନାହିଁ। ଜମିବାଡ଼ିର ସତ୍ତ୍ୱ ଜମିଜମାର ତାଲିକା କ'ଣ ଅଛି କିପରି ସୂତ୍ରରେ କର ଧାର୍ଯ୍ୟ ହେବ ସେ ସମ୍ବନ୍ଧରେ ନୂତନ ସରକାରଙ୍କର କିଛି ଜ୍ଞାନ ନାହିଁ। ସବୁ ନୂଆ କରି କରିବାକୁ ହେବ, ଲୋକଙ୍କର ବିଶ୍ୱାସ ଭାଜନ ହେବାକୁ ପଡ଼ିବ। ରାଜତ୍ୱର ପ୍ରଥମ କେତେ ବର୍ଷ ସରକାରଙ୍କୁ ବଡ଼ ହଇରାଣ ହେବାକୁ ପଡ଼ିଲା। ବିଦ୍ରୋହ ଦମନ ସଙ୍ଗେ ସଙ୍ଗେ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ କେତେ ଆଶାର ବାଣୀ ଶୁଣାଇବାକୁ ହେଲା। ଜମି ଜମିଦାରୀର କର ଧାର୍ଯ୍ୟ କରିବା ପାଇଁ ବର୍ଷକୁ ବର୍ଷ ବନ୍ଦୋବସ୍ତ ପରେ ବନ୍ଦୋବସ୍ତ କରାଗଲା। ଏଣେ କଚେରୀ ଅଦାଲତ ସ୍ଥାପନ, ଏତେ କାମ ଚଳାଇବାକୁ ଶିକ୍ଷିତ ଲୋକ ଦରକାର। ଏ ଦେଶରେ ତ ଇଂରେଜୀ ଜାଣିବା ଲୋକ କେହି ନାହାନ୍ତି, ବାଧ୍ୟ ହୋଇ ବଙ୍ଗଦେଶରୁ ଲୋକ ଆଣିବାକୁ ହେଲା। ବର୍ଷକୁ ବର୍ଷ ଜମିଦାରୀର କର ବଢ଼ିବାକୁ ଲାଗିଲା। ଲୋକଙ୍କର ଆପତ୍ତି ଶୁଣୁଛି କିଏ, ବୁଝୁଛି କିଏ? ବୁଝାଇ କହିବାକୁ ଯେଉଁମାନେ ନିଯୁକ୍ତ ହୋଇଛନ୍ତି ସେମାନେ ନିଜର ସ୍ୱାର୍ଥ ସାଧନ ପାଇଁ କଳାକୁ ଧଳା ବୁଝାଇଲେ, ତିଳକୁ ତାଳ କରି କହିଲେ। ମରହଟ୍ଟା ଅତ୍ୟାଚାରିତ ଓଡ଼ିଆ ଆଶା କରିଥିଲା ତାର ଦୁଃଖ ଯିବ, କିନ୍ତୁ ଫଳ ହେଲା ଓଲଟା। ତା ମନର ବେଦନା, ପ୍ରାଣର ଭାଷା କେହି ବୁଝିପାରିଲେ ନାହିଁ। ଦୁଃଖ ପରେ ଦୁଃଖ ମାଡ଼ି ଆସିଲା, ଆଖିରୁ ଲୁହ ଝରନ୍ତା କ'ଣ ଲହୁ ଝରିଲା। 1814-15 ଅନାବୃଷ୍ଟି ଫଳରେ ଓଡ଼ିଆ ଜମିଦାରମାନେ ରାଜସ୍ୱ ଦେଇପାରିଲେ ନାହିଁ। ସମସ୍ତେ ମିଶି ସରକାରଙ୍କଠାରେ ଆବେଦନ କଲେ, ଆବେଦନପତ୍ର ଲିଖିତ ହେଲା। ଶହ ଶହ ଓଡ଼ିଆ ସତ୍ତ୍ୱାଧିକାରୀ ତହିଁରେ ସ୍ୱାକ୍ଷର କରି ଲୋକ ଦ୍ୱାରା ପତ୍ର କଲିକତା ସରକାରଙ୍କ ନିକଟକୁ ପଠାଇଲେ। ଆବେଦନପତ୍ର ଦାଖଲ କରାଗଲା। ଲୋକେ ବଡ଼ ଆଶା କରି ଫଳାଫଳ ପାଇଁ ଦେଶରେ ଚାହିଁ ରହିଛନ୍ତି, ଇଂରେଜ ସରକାର ନିଶ୍ଚୟ ସୁବିଚାର କରିବେ। କିନ୍ତୁ ହେଲା କ'ଣ? ତନ୍ବି ସାହେବଙ୍କୁ ପଚାରିଲେ ସେ କହିପାରିବେ ହେଲା କ'ଣ। ଖଣ୍ଡିଏ ଆବେଦନପତ୍ର, ଓଡ଼ିଆର ଜୀବନ ମରଣ ସମସ୍ୟା। ଗଲା କୁଆଡ଼େ ତାର ଖବର କେହି ଜାଣିଲେ ନାହିଁ। କି ରହସ୍ୟ ଅଛି ତହିଁରେ? ମହାତ୍ମା ତନ୍ବି ସେ ରହସ୍ୟ ଭେଦ କରି ଦୁଃଖରେ ଓଡ଼ିଆ ପାଇଁ ଦିଓଟି ଦୀର୍ଘଶ୍ୱାସ ପକାଇଛନ୍ତି। ଟିକିଏ ଭୁଲ ପାଇଁ ଏ ଜାତି ଯେ ଚିରଦିନ କାନ୍ଦିବ, ସେ କଥା ସେ ସହଜରେ ସ୍ପଷ୍ଟ ଭାବରେ କହିଯାଇଛନ୍ତି। ଆହା, ଓଡ଼ିଆର ଜୀବନ ସେହି ଆବେଦନପତ୍ର ଖଣ୍ଡିକ ଚାପା ପଡ଼ିଗଲା। କିଏ ଚାପି ରଖିଲା କାହିଁକି? କିନ୍ତୁ ଯେଉଁମାନେ ତାକୁ ଚାପି ରଖିଥିଲେ ସେମାନେ ଜୟଯୁକ୍ତ ହେଲେ, ଉଦ୍ଦେଶ୍ୟ ସଫଳ ହେଲା। ଓଡ଼ିଆ ଆକାଶକୁ ଚାହିଁ ରହିଥିଲା ସତୃଷ୍ଣ ନୟନରେ, ଆଶା କରିଥିଲା ତାର ଭାଗ୍ୟକୁ ଅମୃତ ବର୍ଷିବ, କିନ୍ତୁ ବର୍ଷିଲା ବଜ୍ର। ସେ ଚମକି ଚାହିଁଲା, ସବୁ ତାର ସରିଯାଇଛି। ତାର ବୀରତ୍ୱ ଅପହରଣ କରିଥିଲା ବହୁ ଶତାବ୍ଦୀ ପୂର୍ବେ ଜଣେ ପ୍ରତିବେଶୀ ସନ୍ନ୍ୟାସୀ ନିମାଇ, ଖଣ୍ଡାଧାରରେ ନୁହେଁ ଖୋଳ କରତାଳ କୃଷ୍ଣ ମନ୍ତ୍ରରେ। ସେ ତାହା ଜାଣିଜାଣି ସହିଲା, ଫଳରେ ସେ ତାର ସ୍ୱାଧୀନତା ସମ୍ପଦ ହଜାଇ ମୁସଲମାନ ମରହଟ୍ଟାଙ୍କର ଅତ୍ୟାଚାର ସହିଲା ବଡ଼ ଅନିଚ୍ଛାରେ। କିନ୍ତୁ ଭାତ ଥାଳି ତାର କେହି ଛଡ଼ାଇ ନେଇନଥିଲେ, ମନେ କରିଥିଲା ସୁଖରେ ରହିବ। ଆହା, ବଡ଼ ଦୁରାଶା! ରାଜତ୍ୱର 20 ବର୍ଷ ନ ଯାଉଣୁ ସେ ତାର ଖାଇବା ଗଣ୍ଡାକ ହରାଇ ବସିଲା। 1817 ରାଜସ୍ୱ ବାକିରେ ତାର ବଡ଼ ଛୋଟ ଅସଂଖ୍ୟ ଜମିଦାରୀ ମାହଲ କଲିକତା ସହରରେ ନିଲାମ ହୋଇଗଲା। କେହି ଜାଣିଲେ ନାହିଁ, କେହି ଶୁଣିଲେ ନାହିଁ। ଏତେ ଶୀଘ୍ର ଯେ ଏ ଜାତିର ସର୍ବନାଶ ହେବାକୁ ଯାଉଛି ସେ ଖବର କେହି ପାଇଲେ ନାହିଁ। ରେଳ ରାସ୍ତା, ପୋଷ୍ଟ, ଟେଲିଗ୍ରାମର ଭଲ ବନ୍ଦୋବସ୍ତ ନଥିଲା, ଖବର ବା ଦିଅନ୍ତା କିଏ? ଫଳରେ କଲିକତାର ଧନୀ ନିର୍ଦ୍ଧନ ଯିଏ ପାରିଲା ଶାଗ ମାଛ ଦରରେ ମହାମହା ଜମିଦାରୀମାନ ନିଲାମ ଧରିଲେ। ଆହୁରି ଗୋଟିଏ କଥା, ନିଲାମ ଧରିଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପୋର୍ଟ ୱିଲିୟମରେ ନିଯୁକ୍ତ ଥିବା କମ୍ପାନୀର ବଙ୍ଗାଳୀ କର୍ମଚାରୀ କିମ୍ବା ସେମାନଙ୍କର ଭାଇ ବିରାଦର। ଅତଏବ କାହିଁକି ଯେ ଓଡ଼ିଆ ଜମିଦାରମାନଙ୍କର ଆବେଦନପତ୍ର ଚପି ରହିଲା, କିଏ ଚାପି ରଖିଲା, ଏକଥା ସହଜରେ ଅନୁମାନ କରିପାରିବେ। କିଏ ସିନା ଖଣ୍ଡା ଦାଢ଼ରେ ଦେଶ ଜୟ କରି ପ୍ରଭୁ ହୁଏ, ବିଜେତା ହୁଏ, ବଙ୍ଗାଳୀ କିରାଣୀ କଲମ ମୁନରେ ଓଡ଼ିଶା ଜୟ କଲା। ଓଡ଼ିଶାର ପ୍ରଭୁ, ଓଡ଼ିଶାର ଭାଗ୍ୟ ବିଦାତା ହୋଇ ବସିଲେ ବଙ୍ଗାଳୀ। 300 ବର୍ଷ ପୂର୍ବେ ଚୈତନ୍ୟ ଯେଉଁ ମୂଳଦୁଆ ଗଢ଼ି ଯାଇଥିଲେ, ବଙ୍ଗାଳୀ କିରାଣୀ ତାରି ଉପରେ ଅଟ୍ଟାଳିକା ଗଢ଼ିଲେ, ଓଡ଼ିଆ ଗଡ଼ିମଲେ। ସେତିକିରେ ଓଡ଼ିଆର ଦୁର୍ଦ୍ଦଶା ଶେଷ ହେଲା ନାହିଁ। 100 ପୁରୁଷର ସମ୍ପତ୍ତି ଛାଡ଼ି ସହଜ ବିଶ୍ୱାସୀ, ସରଳ ପ୍ରାଣ, ନିରୀହ ପ୍ରଭୁଭକ୍ତ ଓଡ଼ିଆ ପୁରୁଣା ସତ୍ତ୍ୱାଧିକାରୀମାନେ ବିନା ଦୋଷ, ବିନା କାରଣରେ ବାଟର ଭିକାରୀ ହୋଇ କାଙ୍ଗାଳ ହୋଇ ମନକୁ ମନ ପଚାରିବାକୁ ଲାଗିଲେ, ରାଜା କିଏ, ଇଂରେଜ ନା ବଙ୍ଗାଳୀ? କାହିଁକି ପ୍ରଶ୍ନ, ଭିତର ବାହାରେ ଯେଉଁଠି ଦେଖ ସେଠି ବଙ୍ଗାଳୀ। ସରକାରଙ୍କର ଦକ୍ଷିଣ ହସ୍ତ, ଅଦାଲତ କିରାଣୀ ଠାରୁ ଆରମ୍ଭ କରି ବଡ଼ ବଡ଼ ହାକିମ ହୁକୁମା ଯାଏ ଯୁଆଡ଼େ ଚାହିଁ ଦେଖିବ ବଙ୍ଗାଳୀ, ବିଷକୁମ୍ଭ ପୟମୁଖମ୍। ଉପାୟ କ'ଣ? ଜମିଦାରୀଗୁଡ଼ାକ ତ ଆଗରୁ ହାତକୁ ଆସିଥିଲା, ସରକାରୀ ଚାକିରିଗୁଡ଼ାକ ବି ହାତକୁ ଆସିଲା। ଇଂରେଜୀ ଶିକ୍ଷିତ ଓଡ଼ିଆଙ୍କର ଅଭାବରୁ ଆଇନ ବ୍ୟବସାୟଟା ଏକଚାଟିଆ ହୋଇଗଲା ତାଙ୍କରି ହାତରେ। ଆଉ ଭାବନା କ'ଣ? ଏଥର କୂଟନୀତି ପ୍ରୟୋଗ କରି ରାଜ୍ୟ ବିସ୍ତାରର ଚେଷ୍ଟା କରାଯାଉ। ଓଡ଼ିଆ ମେଣ୍ଢା, ଓଡ଼ିଆ ପଶୁ ପାଞ୍ଚଣ ଉଠାଇଲେ ଲାଙ୍ଗୁଳ ଜାକିବେ। ଏଥର କଲମ ବଲମ ପ୍ରୟୋଗ କଲେ ମୁସଲମାନ ବହୁଳ ମ୍ୟାଲେରିଆ ପ୍ରପୀଡ଼ିତ ବଙ୍ଗ ଦେଶ ଛାଡ଼ି ମେଷ ପଲ ଭିତରେ ସହଜରେ ଉପନିବେଶ ସ୍ଥାପନ କରାଯାଇପାରିବ। ମେଦିନପୁର, ମାନଭୂମି, ବାଙ୍କୁଡ଼ା ତ ହସ୍ତଗତ ହେଲା, ଆଉ ବା କେଇଟା ଦେଖାଯାଉ। ମହାତ୍ମା ଟନ୍ବି, ତମର ଆତ୍ମାର ସଦ୍ଗତି ହେଉ। ଏ ନିର୍ଯାତିତ ଓଡ଼ିଆ ଜାତି ପାଇଁ ତମର ଛାତି କରତି ହୋଇଥିଲା, ଲେଖୁ ଲେଖୁ ତମର କଲମ ଥରି ଉଠିଥିଲା, ନିଜେ କାନ୍ଦିଥିଲ, ଓଡ଼ିଆକୁ ଚିରଦିନ କନ୍ଦାଇବାକୁ ସତ୍ୟ ପ୍ରକାଶ କରିଗଲ। କିନ୍ତୁ ଅନ୍ଧ ଓଡ଼ିଆ, ସହଜ ପ୍ରାଣ, ସରଳ ବିଶ୍ୱାସୀ, ମୂର୍ଖ ଚୈତନ୍ୟ ଭକ୍ତ ଓଡ଼ିଆର ଆଖି ଫିଟିଲା ନାହିଁ। କେବେ ଫିଟିବ କେଜାଣି? ଓଡ଼ିଆର ପୁରୁଣା ସତ୍ତ୍ୱାଧିକାରୀମାନେ ନିଶ୍ୱ କାଙ୍ଗାଳ ହୋଇ ଗଡ଼ଜାତରେ ଆଶ୍ରା ଲୋଡ଼ିଲେ। ଯେଉଁମାନେ ରହିଲେ ସେମାନଙ୍କର ଅବସ୍ଥା କହିଲେ ନ ସରେ। ଚାରିଆଡ଼େ ବଙ୍ଗାଳୀ ଜମିଦାର ଘେରି ରହିଛନ୍ତି, ବିନା କାରଣରେ ଛୋଟ ଛୋଟ କଥା ନେଇ ଝଗଡ଼ା ଆରମ୍ଭ କରୁଛନ୍ତି। ଅଦାଲତର ସାହାଯ୍ୟ ଲୋଡ଼ିଲେ ସଲାମି ଲାଞ୍ଚ ହାତ ଗୁଞ୍ଜା ଦେଇ ଖର୍ଚ୍ଚାନ୍ତ ହେବା ଛଡ଼ା ଫଳ କିଛି ହେଉନାହିଁ। ଚାରିଆଡ଼େ ଯେ ଦାଦାମଶାଏ ପୁରୀ ରହିଛନ୍ତି, ପଦେ କଥା କହିବାକୁ ଆସିଲେ ଫିସ୍ ଲୋଡ଼ା। ହା ଭଗବାନ, ଏତେ ଦେଇ ଦେଇ କିଛି ବି ଉପକାର ହେଉଛି? ହାକିମମାନଙ୍କର ତ ସେତେବେଳେ ଏହି ଦାସ ଜାତି ଉପରେ ପ୍ରଗାଢ଼ ବିଶ୍ୱାସ ଥିଲା। ଏମାନେ ଯାହା ବୁଝାଉଥିଲେ ସେମାନେ ଅତି ସହଜରେ ତାହା ବିଶ୍ୱାସ କରୁଥିଲେ। ଗରିବ ଓଡ଼ିଆର ପିଠିରେ ପଡ଼ିବାକୁ କେହି ନାହିଁ। ଏତେ କଳିଗୋଳ କରିବା ଅପେକ୍ଷା ନିଜର ମହତ ଜଗି ଜମିଦାରୀ ବିକ୍ରି କରି ଅନ୍ୟତ୍ର ବସବାସ କଲେ ବରଂ ଭଲ, ଟନ୍ବି ସାହେବ କହିଛନ୍ତି। ଏପରି ଭାବରେ ମଧ୍ୟ ଡରି ରହି ଅନେକ ଛୋଟ ଛୋଟ ଜମିଦାରୀ ଓଡ଼ିଆ ସତ୍ତ୍ୱାଧିକାରୀମାନେ ହସ୍ତାନ୍ତରିତ କଲେ ବଙ୍ଗାଳୀ ଜମିଦାରଙ୍କ ହାତକୁ। ଏହିପରି ଅକଳରେ ପଡ଼ି ରାହାଙ୍ଗ ମହାଲର ବୁନିଆଦୀ ଜମିଦାର ଧର୍ମପ୍ରାଣ ପଟ୍ଟନାୟକ ବାଧ୍ୟ ହୋଇ ଯଥାଲାଭ ରୀତି ଅବଲମ୍ବନ କରି ତତ୍କାଳୀନ ଅଦାଲତର 20 ଟଙ୍କା ବେତନର ଜଣେ ପେସ୍କାର ଶ୍ରୀଯୁକ୍ତ ଉମାପତି ଘୋଷ ମହାଶୟଙ୍କୁ 1000 ଟଙ୍କାରେ ବିକ୍ରୟ କରି ଗଡ଼ଜାତ୍ରେ ପଶିଲେ। ଏହିପରି କେତେ ରାହାଙ୍ଗ, କେତେ ଘର, କେତେ ଘରଡିହ ଯେ ଘୋଷ ବୋଷ ମୁଖାର୍ଜୀଙ୍କ ହାତକୁ ଯାଇଛି, ଭଲ କରି ଗବେଷଣା କଲେ, ତଦନ୍ତ କଲେ ସବୁ ଜଣାପଡ଼ିବ। 20 ଟଙ୍କା କିରାଣୀର 10,000 ଟଙ୍କାର ଜମିଦାରୀ କାହୁଁ ଅଇଲାରେ? ଚୁପ୍ ଚୁପ୍ ସେ ପ୍ରଶ୍ନ ଉଠାଇବାରେ ଅଧିକାର ବିଶେଷତଃ ପେସ୍କାରଙ୍କ ବିରୁଦ୍ଧରେ କାହାରି ନାହିଁ। ତାଙ୍କ ସ୍ତ୍ରୀଙ୍କର ଯୌତୁକ ଟଙ୍କା ଯେ ନୁହେଁ, ତାର କି ପ୍ରମାଣ ଅଛି? ଯାହା ହେଉ, ବଙ୍ଗାଳୀ ତ ଓଡ଼ିଆର ଜମିଦାର ହେଲେ, କିନ୍ତୁ ପ୍ରଜାଏ ଯେ ଜମିଦାରଙ୍କର ଦେଖା ଦର୍ଶନ ପାଇଲେ ନାହିଁ। ଜମିଦାରଙ୍କର ନାଁ ଶୁଣିବା ଛଡ଼ା ପ୍ରଜାଏ ତାଙ୍କ ବିଷୟରେ କିଛି ଜାଣନ୍ତି ନାହିଁ। ହାନି ଲାଭରେ ବାପ ବୋଲି ହାରି ଗୁହାରି କରିବେ କାହା ଆଗରେ? ଦୁଃଖ ଜଣାଇବାକୁ ତ ଲୋକେ ଆଉ କଲିକତା ଧାଇଁ ଯାଇ ପାରିବେ ନାହିଁ, ଗଲେ ବା ଚିହ୍ନୁଛି କିଏ? ତାପରେ ଓଡ଼ିଆ ତ ପଶୁ, ପଶୁର ପୁଣି ଦୁଃଖ କ'ଣ? ରାହାଙ୍ଗ ମହଲର ବିଗତ ଜମିଦାର ଶ୍ରୀଯୁକ୍ତ ଉମାପତି ଘୋଷଙ୍କର ମୃତ୍ୟୁ ପରେ ତାଙ୍କର ଏକମାତ୍ର ସୁଯୋଗ୍ୟ ପୁଅ ଶ୍ରୀଯୁକ୍ତ ପଶୁପତି ଘୋଷ ମହାଶୟ ଜମିଦାରୀର ଅଧିକାରୀ ହେଲେ। ଏହି ସୁଦୀର୍ଘ 30 ବର୍ଷ ଭିତରେ କଲିକତା ସହରସ୍ଥ ଦ୍ୟୁତଳ ପ୍ରାସାଦ ଛାଡ଼ି ଥରେ ହେଲେ କେବେ ନିଜର ଜମିଦାରୀକୁ ଆସି ପ୍ରଦର୍ଶନ କରିବାର ସୁଯୋଗ କି ଦୁର୍ଯୋଗ ତାଙ୍କ ଭାଗ୍ୟରେ ଘଟିଲା ନାହିଁ। ରାସ୍ତାଘାଟର ସୁବିଧା ନାହିଁ, ଶ୍ରୀଅଙ୍ଗକୁ କ୍ଲେଶ ଦେଇ ଲକ୍ଷ୍ମୀଙ୍କର ବରପୁତ୍ର ସେ ଏତେ ଶ୍ରମ ସ୍ୱୀକାର କରନ୍ତେ କାହିଁକି? ଟଙ୍କା ଦେଇ ଜମିଦାରୀ କିଣା ହୋଇଛି, ଆଦେଶ ମୋତେ ନାଏବ ବାବୁ ଟଙ୍କା ଯୋଗାଇ ପାରିଲେ ହେଲା। ନାଏବ ବାବୁ ବି ସ୍ୱଜାତୀୟ, ବଡ଼ ସୁଦକ୍ଷ ଲୋକ, ଜମିଦାରଙ୍କର ଯେତେବେଳେ ଯାହା ଦରକାର ମାରି ପିଟି ପ୍ରଜାଙ୍କ ଠାରୁ ଆଦାୟ କରି ସେ ଅକ୍ଳେଶରେ ଯୋଗାଇ ପାରନ୍ତି। ତେଣୁ ସେ ଜମିଦାରଙ୍କର ଗେହ୍ଲା ପୁଅ, ଉତ୍ତରୋତ୍ତର ଉନ୍ନତି ଛଡ଼ା ତାଙ୍କର ଅବନତି ହେବାର କଥା ନୁହେଁ। ଜମିଦାରଙ୍କୁ ପଚାରେ କିଏ? ନାଏବ ବାବୁଙ୍କ ନାମ ଶୁଣିଲେ ଗର୍ଭିଣୀ ଗାଈ ବାଟ ଛାଡ଼େ, ଆଉ କାହା କଥା ପଚାରୁଛି କିଏ? ସତ କି ମିଛ କେଜାଣି, ଲୋକେ ସଜମାଛରେ ପୋକ ପକାନ୍ତି, ଏତେ ବଡ଼ ପ୍ରତାପୀ ଲୋକ ନାଁରେ କେତେ କୁଚ୍ଛା ରଟାନ୍ତି। ସେ କୁଆଡ଼େ ଚୋରିଚାରି କରି କୁଜଙ୍ଗ ଆଡ଼େ ନିଜର ଖଣ୍ଡିଏ ଜମିଦାରୀ କିଣିଲେଣି, ଭଲ କଥା, ତାହା ତ ତାଙ୍କର ପାରିଲା ପଣ। ଜମିଦାରଙ୍କର ତ କିଛି କ୍ଷତି ହେଉନାହିଁ, ସେ ଯେତେବେଳେ ଯାହା ଖୋଜୁଛନ୍ତି ପାଉଛନ୍ତି। ସେଦିନ ଖବର ଆସିଲା ଦେଶର ଶୋଚନୀୟ ଅବସ୍ଥା। ଢାକା ଚବିଶ ପ୍ରକଣା ଜିଲ୍ଲାମାନଙ୍କରେ ଭୀଷଣ ଦୁର୍ଭିକ୍ଷର ସମ୍ଭାବନା। ଦେଶର ଗଣ୍ୟମାନ୍ୟ ଲୋକଙ୍କ ଉପରେ ମହାଦାୟିତ୍ୱର ବୋଝ ଲଦା ହୋଇଛି। ଠାଏ ଠାଏ ଅନ୍ନଛତ୍ର ଖୋଲି ଲୋକଙ୍କର ପ୍ରାଣରକ୍ଷା କରିବାକୁ ଦେଶର ଲୋକେ ବଦ୍ଧପରିକର। ପ୍ରଚୁର ଧନର ପ୍ରୟୋଜନ, ଯେତେ ପାରୁଛ ଶୀଘ୍ର ପଠାଅ। ଆଦେଶ ପାଇ ନାୟକ ମହାଶୟ ଧାନ ଚାଉଳର ଅମାରମାନ ଖୋଲି ବିକ୍ରି ଆରମ୍ଭ କରିଦେଲେ। ଦଶ କୋଶରୁ ଲୋକ ଆସି ଟଙ୍କା ସୁନା ଦେଇ ଧାନ କିଣିନେଲେ। ଚାରିଟା ଦିନରେ ସବୁ ସାଫ, କେବଳ ଚାକର ବାକରଙ୍କ ଖାଇପିଇ ଚଳିବା ମାନିଆ ଯାହା କିଛି ଅଛି। ଟଙ୍କା ନେଇ ସଙ୍ଗରେ ଲୋକବାକ ଧରି ନାୟକ ବାବୁ ଚାରିଦିନ ହେବ କଲିକତା ଯାତ୍ରା କଲେଣି। ସେ ଖବର ତ ଆଉ ନରିପୁରର ଲୋକ ଜାଣନ୍ତି ନାହିଁ। ଜାଣିଥିଲେ ଏ ନିରାଟ ଖରାରେ ପଥଶ୍ରମ କରି ଉପାସ ଭୋକରେ ଆଶା ମୁଖରେ ଧାଇଁ ଆସିଥାନ୍ତେ କାହିଁକି। ଗରିବ ଓଡ଼ିଆ ପ୍ରଜାଙ୍କର ରକ୍ତ ନେଇ ତାଙ୍କ ଦେଶ ଲୋକଙ୍କୁ ପିଆଇ ଜମିଦାରମାନେ ଦେଶପ୍ରୀତିର ପରିଚୟ ଦେଲେ। ପତ୍ରପତ୍ରିକାରେ ବଡ଼ ବଡ଼ ଅକ୍ଷରରେ ନାମ ଛପା ହୋଇ ମହାଦାନୀ ମହାଧାର୍ମିକ ବୋଲି କେତେ ପ୍ରଶଂସା ଗାନ କରାଗଲା। ଇତିହାସ ଏହାର ମୁକ ସାକ୍ଷୀ। ମୁକ ଓଡ଼ିଆ ନିର୍ଜୀବ ଓଡ଼ିଆର ପାଟି ଫିଟିଲା ନାହିଁ। ପାଟି ଫିଟାଇବାର ଅଧିକାର ତାର ଆସିଲା କାହୁଁ। ଛାଇଲେ ଉଟ ବେଳ ଜମିଦାରଙ୍କ କଚେରୀର ସଦର ଫାଟକ ଫିଟିଲା। ନରିପୁରର କ୍ଳାନ୍ତ ପ୍ରଜାଗୁଡ଼ିକ ଉଠି ଠିଆ ହେଲେ। ଦେଖିଲେ ଆଗରେ ଭୀମ ରାଉତ ଗୁମାସ୍ତା ଠିଆ ହୋଇଛନ୍ତି। ସମସ୍ତେ ବେକରେ ଗାମୁଛା ପକାଇ ଲମ୍ବ ଲମ୍ବ ହୋଇ ତାଙ୍କ ଗୋଡ଼ ତଳେ ପଡ଼ି ଦୁଃଖ ବଖାଣିଲେ। ରାଉତେ ସବୁ ଶୁଣି ଶେଷକୁ ଗଳା ଖଙ୍କାରି କହିଲେ, ତମେ ସବୁ କ'ଣ ଆଜି ଯାକେ ଶୋଇଥିଲ କିରେ? ଘରେ ନିଆଁ ଲାଗି ଅଧେ ଜଳି ନିଆଁ ଦଲକା ଛିଡ଼ି ପଡ଼ିଲାରୁ ନିଦ ଭାଙ୍ଗିଲା କିହେ? ଧାନ ଚାଉଳ କାହିଁ? ଆଜ୍ଞା ସାନ୍ତେ, ଏତେବେଳକୁ ନିରାଶ କଲେ ଆମେ ଗରିବ ପ୍ରଜାଏ ଭାସିଯିବୁ। ଆରେ ତମେ ଭାସିଯାଅ କି ବୁଡ଼ିଯାଅ, ଅମାରରେ ମୋଟେ ଧାନ ନାହିଁ। ବଙ୍ଗଦେଶରେ ଦୁର୍ଭିକ୍ଷ ପଡ଼ିଛି ବୋଲି ଜମିଦାର ଚିଠି ଦେଲେ। ଲୋକଙ୍କୁ ସାହାଯ୍ୟ ଦେବାକୁ ଟଙ୍କା ଚାଉଳ ଯାହା ପାଉଛ ଜଲ୍ଦି ନେଇ ଆସ। ନାୟକ ବାବୁ ଚିଠି ପାଇ ଯାହା ଯେଉଁଠି ଧାନ ଥିଲା ସବୁ ବିକ୍ରି ବାକ୍ରି କରିଦେଲେ। ଦଶଖଣ୍ଡ ବଳଦ ଗାଡ଼ି ବୋଝେଇ କରି ଚାଉଳ ନେଇ ପଇସା କଉଡ଼ି ଯାହା ପାଇଲେ ସବୁ ସାଙ୍ଗରେ ନେଇ ନାୟକ ବଙ୍ଗଦେଶ ବାହାରିଗଲେଣି। ଧାନ ବିକ୍ରି ହେଲାବେଳେ ତମେ ଆସିଲ ନାହିଁ, ଅବିକା ଆସିଲେ କ'ଣ ହେବ? ସାନ୍ତେ, ଆମେ ସେ ଖବର ପାଇନାହୁଁ, ସେଟା ତ କିଛି ଆମର ଦୋଷ ନୁହେଁ। ଯାହା ହେଉ, ବର୍ତ୍ତମାନ ନାସ୍ତି କଲେ ପ୍ରାଣ ରହିବ ନାହିଁ, ସେଥିକି କିଏ କ'ଣ କରିବ? ଉପାୟ କ'ଣ କରିବା? ଆରେ ଆଚ୍ଛା ଲୋକ ତ ଏମାନେ, କିହୁ ମୁଁ କ'ଣ କରିବି? ନିଜ କଥା ନିଜେ ବୁଝ, ମୋତେ କାହିଁକି ବ୍ୟସ୍ତ କରୁଛ? ଏତିକି କହି ରାଉତେ ନୋଟା ଧରି ଆଗକୁ ଚାଲିଲେ। ଭୁଲରେ ହେଲେ ସେ ଥରେ ପଛକୁ ଫେରି ଚାଲିଲେ ନାହିଁ। ଆହା, ନରିପୁରର ଗରିବ ପ୍ରଜାଗୁଡ଼ିକ! ସତେକି ମୁଣ୍ଡରେ ତାଙ୍କର ବଜ୍ର ପଡ଼ିଲା, କାହାରି ପାଟିରେ ଭାଷା ନାହିଁ। ହତାଶ ହୋଇ ପରସ୍ପରର ମୁହଁକୁ ଚାହିଁବା ଛଡ଼ା ତାଙ୍କର ଆଉ ଉପାୟ କ'ଣ ଅଛି? ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଉପନ୍ୟାସ ହା ଅନ୍ନର ନବମ ଭାଗ। ରହିଲୁ, ନମସ୍କାର।